ಇದನ್ನಾತ್ಮಕರ್ಮನಿಷ್ಠೈರ್ನಸಮಧಿಗತಂ ಇದತ್ತಪ ಧ್ಯಾನ ಜುಗಿ ವೈರಾಗ್ಯೈಸ್ತಾಗಸ್ತತ್ವಸ್ತುತಿಭಿರಪಿ ನೋದತ ಕೀರ್ತಂ ಚಾಪಿ ಕೈಶ್ಚಿತ್ ಗೋವಿಂದ ಪ್ರೇಮ ಭಾದಂಗತಿ ನತ ಕವಿತಂ ಇದದ ರಹಸ್ಯಂ ಸ್ವಯಂ ಸ ನಾಮ್ನೇವ ಪ್ರಾದ್ವಾಸೀದವತರತಿ ಪರಿದತ್ತತು ನೌಮಿ ಗೌರವ ಕರ್ಮನಿಷ್ಠಾ ತಪ ಧ್ಯಾನ ಅಷ್ಟಾಂಗಜೋಗರಿ ಕಿಂಬಾ ವೈರಾಗ್ಯಸ್ತವ ಕರ್ಮ ತ್ಯಾಗರಿ ଗୋବିନ୍ଦ ପ୍ରେମଶାଳୀ ମାନଙ୍କର ଯେଉଁ ଗୁଣତତ୍ଵ ଅଚର ଥିଲା ତାହା ଗୌରଚନ୍ଦ୍ରଙ୍କର ଉଦୟରେ କେବଳ ନାମରେ ସେ ପ୍ରେମ ପ୍ରକାଶ କଲା ସେ ଗୌରଚନ୍ଦ୍ରଙ୍କୁ ପ୍ରଣାମ କରୁଛି ବିଚାର କିଛୁ ଶୁଣ ଭକ୍ତ ଚୈତନ୍ୟତାମୃତ ଏଇ ଅମୃତର ସିନ୍ଧୁ ସମଗ୍ର ଜଗତ ପ୍ରେମୀ ଭାଷା ଯାହାର ଏକ ବିନ୍ଦ ଚୈତନ୍ୟତାମୃତ ଅମୃତର ସିନ୍ଧୁ ସାଗର ଯାହାର ଗୋଟେ ବିନ୍ଦୁ ସମଗ୍ର ଜଗତକୁ ପ୍ରେମରେ ଭାଷା କାରଣ ପ୍ରେମ ପୁରୁଷୋତ୍ତମ ଶ୍ରୀ ଚୈତନ୍ୟ ମହାପ୍ରଭୁ ଭଗବାନଙ୍କର ଯେତେ ଅବତାର ଅଛନ୍ତି ଅବତାର ଅସଂଖ୍ୟା ହରେ ସତ୍ୟ ନିଜେ ଦୁଇଆ ଯଥା ବିଦାସୀ କୁଲିଆ ସରସ୍ୱତୀ ସସ୍ୟସହ ସେ ଭଗବାନ ହରିଙ୍କର ଅସଂଖ୍ୟ ଅବତାର ଅଛନ୍ତି ଯେପରି ଏକ ବିରାଟ ସରବରୁ ଅସଂଖ୍ୟ ଶାଖା ବାଧାଏ ପ୍ରଭୁତ ଭାବେ ଅକ୍ଷୟ ସରୋବର ସଦୃଶ ହରିଙ୍କର ଅସଂଖ୍ୟ ଅବତାର ଅଛନ୍ତି ସେ ସବୁ ଅବତାରଙ୍କ ମଧ୍ୟରେ ଚୈତନ୍ୟ ଅବତାର ସର୍ବଶ୍ରେଷ୍ଠ ଅବତାର ଅବତାର ସାର ଘୋରା ଅବତାର କେନେ ନା ଭଜିଲୁ ଏ ଅବତାରରେ ଭଗବାନ ତାଙ୍କର ଅତି ଗୁପ୍ତ ପ୍ରେମ କୃଷ୍ଣ ପ୍ରେମ ପ୍ରଦାନ କରିଛନ୍ତି ଅନ୍ୟ କୌଣସି ଅବତାରରେ ସେ କୃଷ୍ଣ ପ୍ରେମ ପ୍ରଦାନ କରିନାହାନ୍ତି ସେଥିପାଇଁ ଗୌରାଙ୍ଗ ଅବତାର ସାର ଅବତାର ମହାପ୍ରଧାନ୍ୟ ଅବତାର ଶ୍ରୀ ରୂପ ଗୋସ୍ୱାମୀ ସେଥିପାଇଁ ଏ ପ୍ରଣାମ ମନ୍ତ୍ରରେ ଗୌରାଙ୍ଗ ମହାପ୍ରଭୁ ପ୍ରଣାମ ଦାନ ନମ ମହାପ୍ରଧାନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତେ କୃଷ୍ଣାୟ କୃଷ୍ଣ ଚୈତନ୍ୟ ସେ ନମ ସେ ମହାପ୍ରଧାନ୍ୟ ଅବତାର ଗୌରାଙ୍ଗ ଅବତାର କାରଣ ସେ କୃଷ୍ଣ ପ୍ରେମ ପ୍ରଦାନ କରିଛନ୍ତି ତେଣୁ ତାଙ୍କ ପ୍ରିୟ ଅବତାର କିଏ ନାହାନ୍ତି ତାଙ୍କର ଗୁପ୍ତ ଗୀତ କୃଷ୍ଣ ପ୍ରେମ କୌଣସି ଅବତାରରେ ଭଗବାନ କୃଷ୍ଣ ପ୍ରଦାନ କରିନଥିଲେ ତାହା ଗୌରାଙ୍ଗ ଅବତାରରେ ପ୍ରଦାନ କରୁଛନ୍ତି ତେବେ ଗୋଟେ କଥା ସେ ଆମର ଯେ ଗୌରାଙ୍ଗର କୃପା ଏତେ କଦାଚିତ ଭାବରେ ଆପାମର ସେ ପ୍ରେମଦାନ କଲେ ତା ସତ୍ତ୍ୱେ ସେ ପରମ ମଧୁର ଚୈତନ୍ୟ ଲୀଳାରେ ମୋର ରଥିଯାତ ହେଲା ନାହିଁ କାହିଁକି ଏ ପ୍ରଶ୍ନ ଉଠେ ମୁଁ ମହାପରାଧୀ ଆୟ ପରମ ମଧୁର ଶ୍ରୀ ଚୈତନ୍ୟ ଲୀଳାରେ ମୋର ରତିଜାତ ହେଲା ନାହିଁ କାହିଁକି, କିପରି ଗୌରାଙ୍ଗଙ୍କ କୃପା ମୋତେ କରିବେ, ଏଇ ପ୍ରଶ୍ନ ଉଠେ। ତାର ଉତ୍ତରରେ କୁହାଯାଏ, ଶ୍ରୀ ଗୌରାଙ୍ଗର ନାମ ହେଉଛି ଶ୍ରୀ ସଚିନନ୍ଦନ, ଜଗତର ମାତା ଶ୍ରୀ ସଚିଦେବୀ, ତାଙ୍କର ସନ୍ତାନମାନଙ୍କ ପ୍ରତି ସ୍ନେହ ଅଛି। କୁପୁତ୍ର ଅନେକ ହୁଅନ୍ତି, କଦାପି କୁମାତା ନୁହନ୍ତି। ଏହି ସିଦ୍ଧାନ୍ତ ଅନୁସାରେ ମାତୃଭକ୍ତ ଗୌରାଙ୍ଗ ତୁମକୁ କୃପା କରିବେ। ଏ ବିଷୟରେ ମହାନୁଭବ ସମ୍ମତ ପ୍ରସିଦ୍ଧ ଅବଲମ୍ବନ କରି କୁହାଯାଉ, ସନ୍ନ୍ୟାସ ପରେ ଶ୍ରୀ ଅଦ୍ୱୈତଙ୍କ ଗୃହରେ ସଚୀ ମାତା ଶ୍ରୀ ଗୌରସୁନ୍ଦରଙ୍କର ଯେଉଁ କଥାବାର୍ତ୍ତା ହୋଇଥିଲା, ସଚିଦେବୀ କହିଲେ, ଆରେ ବିଶ୍ୱମର, ତୋ ଭାଇ ବିଶ୍ୱରୂପ ମୋତେ କି ଦୁଃଖ ଦେଲା ତୁ ଜାଣୁ। ମୋର ଜନ୍ମ ଜନ୍ମାନ୍ତରର ପାପ ପୁଞ୍ଜ ଥିଲା, ତାହିଁ କାଳକ୍ରମେ ଫଳିଛି। ଯଦି ତୋ ବାପାଙ୍କ ପରି ମୋର ମୃତ୍ୟୁ ହଠାତ୍ ହେଇଯାଆନ୍ତା, ତେବେ ଅହିକ ଶୋକ ସନ୍ତାପ ଆଦି ଲୋକକୃତ ଧିକ୍କାର ଲଜ୍ଜା ଆଦିରୁ ମୁକ୍ତି ଲାଭ କରନ୍ତି। ପରଲୋକରେ ଯାହା ହେବାର ହଉ, ଯଦି ଜୀବନ ନ ଯାଏ ତେବେ ମୁଁ କ'ଣ ବିଷ ଖାଇବି ନା ଗଙ୍ଗାରେ ବୁଡ଼ି ପାରିବି? ତାହେଲେ ବିଶ୍ୱମ୍ଭରର ମା ବୋଲି ସମସ୍ତଙ୍କର ପ୍ରଶଂସନୀୟ ହୋଇ ବର୍ତ୍ତମାନ ସମସ୍ତଙ୍କର ଅତୀବ ତିରସ୍କାର ପାତ୍ର ହେବି। କେହି ମୋ ସଙ୍ଗେ କଥା କହିବେ ନାହିଁ, କେହି ମୋ ନାଁ ଧରିବେ ନା। ଆହା, ଏ ଅଭାଗିନୀର ନାଁ ଧରିଲେ ବାଞ୍ଛିତ ବସ୍ତୁ ନଷ୍ଟ ହୋଇଯିବ। ହାଏ, ଏଇ ଅଭାଗିନୀକୁ ନଦିଆରୁ ବାହାର କରିଦିଅ। ଏହିପରି ଭାବରେ ନଦିଆ ବାସୀମାନେ ପରସ୍ପର କଥାବାର୍ତ୍ତା ହେବେ। ବାପ ବିଶ୍ୱମ୍ଭର ବର୍ତ୍ତମାନ କହ ଦେଖି ମୁଁ କ'ଣ କରିବି। ଏହା ଶୁଣି ଶ୍ରୀ ଗୌରସୁନ୍ଦର କହିଲେ, ମା ମା, ତୁମେ ଆଉ ଏପରି ଦୁଃଖର କଥା କୁହ ନାହିଁ। ମୁଁ ଯଥାର୍ଥ କହୁଛି ଯେ ଗୃହ ତ୍ୟାଗ କରି ଯେଉଁଆଡ଼େ ଗଲେ ସୁଦ୍ଧା ତୁମେ ସର୍ବଦା ମୋର ମାତା ହୋଇରହିବ। ମୁଁ ସର୍ବଦା ତ୍ରିଭୁବନର ଅର୍ଚ୍ଚନୀୟ ଏବଂ ତୁମେ ମୋର ଅର୍ଚ୍ଚନୀୟ। ସର୍ବସାଧନହୀନ ହୋଇ ସହସ୍ର ସହସ୍ର ମହାପାତ କଲେ ସୁଦ୍ଧା ଯେ ସଚିସୂତ ଏଇ ନାମ କୀର୍ତ୍ତନ କରିବ, ସେ ମୋତେ ବଶୀଭୂତ କରିବ। ଯେ ହର୍ଷରେ ଶ୍ରୀ ସଚିନନ୍ଦନ ଏଇ ନାମ କୀର୍ତ୍ତନ କରେ, ସେ ଜ୍ଞାନୀ ସର୍ବଶାସ୍ତ୍ରଜ୍ଞ ପ୍ରେମୀ ଓ ମୋର ଅଧିକ ପ୍ରିୟ ହୁଏ। ଯେ କୌଣସି ପ୍ରକାରେ ହେଉ ନା କାହିଁକି, ଯେଉଁ ବ୍ୟକ୍ତି ସଚିନନ୍ଦନ ଏହି ଶବ୍ଦ ଉଚ୍ଚାରଣ କରେ ସେ ଧନ୍ୟ ବ୍ୟକ୍ତି। ସେ ମୋତେ କ୍ରୟ କରେ ଓ ମୋ ପରିକରମାନଙ୍କୁ ମଧ୍ୟ କ୍ରୟ କରେ। ଯେ ଆନନ୍ଦରେ ସଚିନନ୍ଦନ ଏହି ନାମ କୀର୍ତ୍ତନ କରେ, ତାହାର ବିଦ୍ୟା ଓ ଧନ ସାର୍ଥକ ତୀର୍ଥ ସଦୃଶ ଅଟେ। ଯେ ସଚି ଅଥବା ସଚିପୁତ୍ର ବୋଲି ମୋତେ କିମ୍ବା ସଚିଙ୍କର ବସତି ସ୍ଥଳ ନବଦ୍ୱୀପ ଏହି ନାମ ଉଚ୍ଚାରଣ କରେ, ସେ ବେଦ ବେଦାନ୍ତି ସମସ୍ତ ଶାସ୍ତ୍ର ଅଧ୍ୟୟନ କରେ। କୌଣସି ସମୟରେ ଯେଉଁ ବ୍ୟକ୍ତି ଶ୍ରୀ ସଚି ବୋଲି କୀର୍ତ୍ତନ କରନ୍ତି, ତାଙ୍କ ପ୍ରତି ମୁଁ ଜନ୍ମ ଜନ୍ମାନ୍ତର ଧରି ସନ୍ତୁଷ୍ଟ ହୋଇଥାଏ। ଅଧିକା କଥା ଆଉ କ'ଣ କହିବି। ଅବେ କହୁଛି, ଶ୍ରୀ ସଚି ନାମ ଗ୍ରହଣ କଲେ ଗୌରସୁନ୍ଦର ମହାପରାଧୀର ମଧ୍ୟ ଅତି ପ୍ରିୟ ହୋଇଯାଆନ୍ତି। ଏହି ସିଦ୍ଧାନ୍ତକୁ ଲକ୍ଷ୍ୟ କରି ଶ୍ରୀ ରୂପ ଗୋସ୍ୱାମୀ ତା ଶ୍ଳୋକ ଶ୍ରୀ ସଚିନନ୍ଦନ ପଦ ପ୍ରୟୋଗ କରିଛନ୍ତି। ଅବେ ଏହି ଶ୍ରୀ ସଚିନନ୍ଦନଙ୍କର ସଦା କୀର୍ତ୍ତନ କର, ତାହେଲେ ଅପରାଧ ହେଲେ ସୁଦ୍ଧା ବ୍ୟକ୍ତି ଅପରାଧ ମୁକ୍ତ ହୋଇଯିବ। ଶ୍ରୀ ସଚିନନ୍ଦନ ଶ୍ରୀ ଶ୍ରୀ ଗୌର ହରିଙ୍କର ଏ ମହାପ୍ରଭୁଙ୍କର କଥା। ତେଣୁ ମାତା ସଚିମାତା କେତେ ପ୍ରିୟ, ସଚିନନ୍ଦନ ନାମ ସେ ଅଧିକ ପ୍ରୀତ କୁହନ୍ତି। ତେବେ ଯେଉଁ ପ୍ରେମ ଦାନ କଲେ ଶ୍ରୀମନ୍ ମହାପ୍ରଭୁ, ସେ ପ୍ରେମ ଭଣ୍ଡାରର ଅଧ୍ୟକ୍ଷ କିଏ, କୋଷ ଦ୍ୱାର ରକ୍ଷକ କିଏ, ଏ ଦ୍ୱାରରେ କ'ଣ କବାଟ ଆଦି ନାହିଁ, ଏ ପ୍ରଶ୍ନ ଉଠେ। ଶ୍ରୀମନ୍ ମହାପ୍ରଭୁଙ୍କ ପ୍ରଦତ୍ତ ପ୍ରେମ ଭଣ୍ଡାର ଅଧ୍ୟକ୍ଷ ହେଉଛନ୍ତି ଶ୍ରୀ ନିତ୍ୟାନନ୍ଦ ପ୍ରଭୁ। ସେ ଦୁଇ ହାତରେ ପ୍ରେମ ବିତରଣ କରନ୍ତି, ସ୍ୱୟଂ ପ୍ରେମ ମନ୍ଦିରରେ ଉନ୍ମତ୍ତ ବୋଲି ଗୌର ସୁନ୍ଦରଙ୍କ ଠାରୁ ଅଧିକ ବିଚାର ଶୂନ୍ୟ ଅବଦାନ୍ୟ। କୋଷ ଦ୍ୱାର ରକ୍ଷା କରୁଛନ୍ତି ଶ୍ରୀ ସନାତନ ଗୋସ୍ୱାମୀ। ଏହି ପ୍ରେମ ଭଣ୍ଡାରରେ ପୂର୍ବେ କବାଟ ଅର୍ଗଳ ପ୍ରଭୃତି ଯାହା କିଛି ଥିଲା, ତାହା ବୈଷ୍ଣବ ତୋଷଣୀ ପ୍ରଭୃତି ଗ୍ରନ୍ଥ ରୂପରେ ଉନ୍ମୋଚନ କରି ଆହ୍ୱାନ କରୁଛନ୍ତି, ଆହେ ଭାଇ, ଏହି ପ୍ରେମାମୃତ ସମୁଦ୍ରରେ ନିମଜ୍ଜିତ ହେବାକୁ ଆସ, ଏହି ସୁଖ ଅନୁଭବ କଲେ ବ୍ରହ୍ମପଦ ମଧ୍ୟ ତୁଚ୍ଛ ବୋଲି ମନେ ହେବ। ଶ୍ରୀ ଗୌରାଙ୍ଗ ମହାପ୍ରଭୁ ଏଇ ଦୁଇ ଜଣଙ୍କର ଏଇ ପ୍ରକାର ସ୍ୱଭାବ ଭଲ ଭାବରେ ଜାଣି ଏମାନଙ୍କୁ ଅଧ୍ୟକ୍ଷତ୍ୱ ଦ୍ୱାରକ୍ଷକତ୍ୱ ପଦ ପ୍ରଦାନ କରିଛନ୍ତି। ଭାଗବତ ଧର୍ମ ସର୍ବଦା କୈତବ ରହିତ ଅର୍ଥାତ୍ କପଟତା ଶୂନ୍ୟ। ତିନି ପ୍ରକାର କପଟି ଅଛନ୍ତି ଯେଉଁମାନେ ଭାଗବତ ଧର୍ମରୁ ବିଚ୍ୟୁତ, ଯଥା ଧନ କପଟି, ବଳ କପଟି ଓ ପ୍ରେମ କପଟି। ଯେ ଭାଗବତ ଧର୍ମ ଶ୍ରବଣ କରି ଶ୍ରୀ ଗୁରୁ କୃଷ୍ଣ ବୈଷ୍ଣବ ସେବାରେ ଭାଗବତର ପ୍ରୀତି ଉଦ୍ଦେଶ୍ୟରେ ଧନ ବ୍ୟୟ କରିବା କୃପଣ ପକ୍ଷାନ୍ତରେ ତଦ ବିରୋଧୀ ବ୍ୟବହାର ମାର୍ଗରେ ଅଧିକ ଲାଭ ଆଶାରେ ଅପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରନ୍ତି, ଅଥଚ ଭାଗବତ ସେବାରେ ଅର୍ଥ ଦାନ କରିବା କୁଣ୍ଠିତ, ସେ ବ୍ୟକ୍ତି ଧନ କପଟି। ଯେ ଶକ୍ତି ଥାଇ ମଧ୍ୟ କୃଷ୍ଣ ବୈଷ୍ଣବ କର୍ମରେ ଜଡ଼ ବା ଅନାସକ୍ତ, ଶ୍ରୀ ଚୈତ୍ର ମହାପ୍ରଭୁଙ୍କ ସଂକୀର୍ତ୍ତନ ତାଣ୍ଡବ ନୃତ୍ୟ ଆଦି କରିବାକୁ ଅଳସ, ସେ ବଳ କପଟି। ପୁନଶ୍ଚ ଯେ ପ୍ରେମଜାତ ନ ହୋଇ ମୁଁ ଭକ୍ତ ବା ବୈଷ୍ଣବ ବୋଲି ଅଭିମାନ କରେ, ସେ ପ୍ରେମ କପଟି। ଏମାନଙ୍କର କାପଟ୍ୟ ତ୍ୟାଗ ଦ୍ୱାରା ମୋହର୍ମୁହୁ ମହତ୍ କୃପାରେ ଅଭିଷିକ୍ତ ହେଲେ ପ୍ରେମ ଲାଭ ହେବ, ହେଉଛି ତତ୍ତ୍ୱ। ସେଥିପାଇଁ ଶ୍ରୀ ଚୈତନ୍ୟ ମହାପ୍ରଭୁ ଯେ ଅଗାଚିତ ଭାବରେ ନାମ ଜରିଆରେ ଯେ ପ୍ରେମ ଦାନ କରିଛନ୍ତି ତାହା ନିର୍ମସ୍ତ୍ର ଭାବରେ ସ୍ୱଚିତ୍ତରେ କାପଟ୍ୟ ରହିତ ହୋଇ କପଟତାକୁ ତ୍ୟାଗ କରି ସ୍ୱଚିତ୍ତରେ ଯଦି କେହି ଗ୍ରହଣ କରନ୍ତି ସରତା ହିଁ ବୈଷ୍ଣବତା, ତାହା ସାଧୁ ମହାଜନ ଆଚାର୍ୟଙ୍କ କଥା ମତ। ଆଉ ସରତାହୀନ ବ୍ୟକ୍ତି ବା କପଟ ବ୍ୟକ୍ତି କଦାପି କିଛି ଲାଭ ହୋଇପାରିବ ନା, ଯଦିଓ ଅଯାଚିତ ଭାବରେ ଶ୍ରୀମନ୍ ଚୈତ୍ର ମହାପ୍ରଭୁ ଏ ପ୍ରେମ ଦାନ କରୁଛନ୍ତି। ତେଣୁ ସରତା ହେଉଛି ଏକାନ୍ତ ଅବଲମ୍ବନୀୟ, ଏ ହେଲା ଆମର କଥା। ତା ନହେଲେ ଏ ଶ୍ରୀମନ୍ ମହାପ୍ରଭୁଙ୍କର ଅଯାଚିତ ଦାନକୁ କେହି ଗ୍ରହଣ କରିପାରିବେ ନା, ଏ ହେଲା। ତାପରେ ପଞ୍ଚତତ୍ତ୍ୱର କଥା ସେ ଆପରେ କହିବେ, ପଞ୍ଚତତ୍ତ୍ୱ କଥା ପରବର୍ତ୍ତୀ ପରିଚ୍ଛେଦ ଆରମ୍ଭ ହେବ।